ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ। ଦେଶର ସଶସ୍ତ୍ର ବାହିନୀ ସମ୍ପୂର୍ଣ୍ଣ ସଶକ୍ତ ହେବା ସହିତ ଏକ ଉନ୍ନତ ଆର୍ଥିକ ସ୍ଥିତି ହିଁ ବିକଶିତ ଭାରତ ଗଠନର ମୂଳମନ୍ତ୍ର, କହିଲେ ପ୍ରଧାନମନ୍ତ୍ରୀ। ଦେଶର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି ହାସଲ ଲାଗି କୃଷି ଉତ୍ପାଦ ବିକ୍ରିବଟା କ୍ଷେତ୍ରରେ ପ୍ରତ୍ୟକ୍ଷ ଭାବେ ସାମିଲ ହେବାକୁ କୃଷକମାନଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ଭାରତର ଅଖଣ୍ଡତା ଓ ଏହାର ନାଗରିକଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ଯେକୌଣସି ଶକ୍ତିକୁ ପ୍ରତିହତ କରିବା ଦିଗରେ ନବଭାରତ ସର୍ବଦା ଜାଗ୍ରତ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶରେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ନେଇ ଭୟଭୀତ ନ ହୋଇ ସତର୍କ ରହିବା ଲାଗି ଜନସାଧାରଣଙ୍କୁ ICMRର ମହାନିର୍ଦ୍ଦେଶକଙ୍କ ପରାମର୍ଶ। ଏବଂ IPL କ୍ରିକେଟରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ। ଭାରତକୁ କ୍ଷତି ପହଞ୍ଚାଇବା ହେଉଛି ପାକିସ୍ତାନର ଏକମାତ୍ର ଲକ୍ଷ୍ୟ। ମାତ୍ର ଦେଶରୁ ଦାରିଦ୍ର୍ୟ ଦୂରୀକରଣ ସହିତ ଆର୍ଥିକ ବିକାଶ କରିବା ଭାରତର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଗୁଜରାଟ ଗସ୍ତ ଅବସରରେ ଶ୍ରୀ ମୋଦି ଦାହଦଠାରେ ଆୟୋଜିତ ଏକ ସାଧାରଣ ସମାବେଶରେ ଉଦ୍ବୋଧନ ଦେଇ ଏହା କହିଛନ୍ତି। ସେ କହିଛନ୍ତି, ଦେଶର ସଶସ୍ତ୍ର ବାହିନୀ ସମ୍ପୂର୍ଣ୍ଣ ସଶକ୍ତ ହେବା ସହିତ ଆର୍ଥିକ ସ୍ଥିତି ଉନ୍ନତ ହୋଇପାରିଲେ ହିଁ ଭାରତ ବିକଶିତ ହୋଇପାରିବ। ଏକ ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପହଲଗାମ୍ ସନ୍ତାସବାଦ ଆକ୍ରମଣ ସମ୍ପର୍କରେ ନିଜର ମତାମତ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଅପରେସନ୍ ସିନ୍ଦୁର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ଏହା ସମଗ୍ର ଦେଶର ଭାବନାର ପ୍ରତିଫଳନ। ସନ୍ତାସବାଦୀମାନେ ଭାରତର 140 କୋଟି ଦେଶବାସୀଙ୍କୁ ଦେଇଥିବା ଆହ୍ୱାନର ସଫଳ ମୁକାବିଲା କରିବା ଲାଗି ସରକାର ସେମାନଙ୍କ ଆଡ୍ଡାସ୍ଥଳୀଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ନିମନ୍ତେ 3 ବାହିନୀକୁ ପୂର୍ଣ୍ଣ କ୍ଷମତା ଅର୍ପଣ କରିଥିଲେ। ଅପରେସନ୍ ସିନ୍ଦୁର ମାଧ୍ୟମରେ 3 ସେନାର ସଶସ୍ତ୍ର ବାହିନୀ ସୀମା ଆରପଟେ ଥିବା ସନ୍ତାସବାଦୀମାନଙ୍କର 9ଟି ବୃହତ୍ ଆଡ୍ଡାସ୍ଥଳୀକୁ ଧ୍ୱଂସ କରିବାରେ ସଫଳ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅପରେସନ୍ ସିନ୍ଦୁର सिर्फ एक सैन्य कार्यवाही नहीं है, ये हम भारतीयों के संस्कारों, हमारी भावनाओं की अभिव्यक्ति है। आतंक फैलाने वालों को सपने में भी सोचा नहीं होगा मोदी से मुकाबला करना कितना मुश्किल होता।
ଶ୍ରୀ ମୋଦି କହିଛନ୍ତି, ଘରୋଇ ଚାହିଦାକୁ ମେଣ୍ଟାଇବା ସହ ବିଦେଶକୁ ରପ୍ତାନୀ କରିବା ଉଦ୍ଦେଶ୍ୟରେ ଭିତ୍ତିଭୂମି କ୍ଷେତ୍ରକୁ ସରକାର ସର୍ବଦା ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି। ଦେଶର ବିକାଶ ଲାଗି ସମସ୍ତ ଉତ୍ପାଦକୁ ଭାରତରେ ଉତ୍ପାଦନ କରିବା ହେଉଛି ବର୍ତ୍ତମାନ ସମୟର ଆହ୍ୱାନ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସ୍ମାର୍ଟଫୋନ୍ଠାରୁ ଆରମ୍ଭ କରି ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ସବୁକିଛି ଭାରତରେ ଉତ୍ପାଦନ କରାଯାଉଛି। ଏହାଛଡ଼ା ରେଳ, ମେଟ୍ରୋ ଓ ଏଥିଲାଗି ଆବଶ୍ୟକ ଜ୍ଞାନକୌଶଳ ମଧ୍ୟ ନିଜ ଦେଶରେ ବିକଶିତ କରାଯିବା ସହିତ ବିଭିନ୍ନ ଦେଶକୁ ରପ୍ତାନୀ କରାଯାଉଛି।
ଆଜ ହମ୍ ସ୍ମାର୍ଟଫୋନ୍ ସେ ଲେକର ଗାଡ଼ିଆ, ଖିଲୌନେ, ସେନା କେ ଅସ୍ତ୍ରଶସ୍ତ୍ର, ଦବାଏଁ, ଏସା ବହୁତ ସାରା ସାମାନ ଦୁନିଆ କେ ଦେଶୋ ମେ ନିର୍ଯାତ କର ରହେ ହୈଁ। ଇତନା ହି ନହିଁ, ଆଜ ଭାରତ ରେଲ, ମେଟ୍ରୋ ଔର ଇସକେ ଲିଏ ଜରୁରୀ ଟେକ୍ନୋଲୋଜି ଖୁଦ ବନାତା ଭି ହୈ और दुनिया में एक्सपोर्ट भी करता है। और हमारा ये दाहोद इसका जीता जागता प्रमाण है।
ପ୍ରଧାନମନ୍ତ୍ରୀ ଆଜି ଗୁଜରାଟର ଦାହୋଦଠାରେ 24,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିଛନ୍ତି। ଗୁଜରାଟକୁ 2 ଦିନିଆ ଗସ୍ତ ଅବସରରେ ଶ୍ରୀ ମୋଦି ଦାହୋଦ ଲୋକୋମୋଟିଭ୍ ନିର୍ମାଣ ପ୍ଲାଣ୍ଟକୁ ଲୋକାର୍ପଣ କରିଛନ୍ତି। କୃଷକ ଓ କୃଷିକ୍ଷେତ୍ରର ବିକାଶ ଦ୍ୱାରା ଏକ ବିକଶିତ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ଉପରାଷ୍ଟ୍ରପତି ଜଗଦୀପ ଧନକଡ କହିଛନ୍ତି। ଆଜି ମଧ୍ୟପ୍ରଦେଶର ନରସିଂହପୁରଠାରେ 3 ଦିନିଆ କୃଷି ଉଦ୍ୟୋଗ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ଧନକଡ କହିଛନ୍ତି, କୃଷକମାନେ କେବଳ ଶସ୍ୟ ଉତ୍ପାଦନରେ ନିଜକୁ ସୀମିତ ନ ରଖି ନିଜ ଉତ୍ପାଦର ବିକ୍ରିବଟା କରିବା ଦିଗରେ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେବା ଉଚିତ। ଏହାଦ୍ୱାରା ସେମାନେ ନିଜେ ଉପକୃତ ହେବା ସହିତ କୃଷିକ୍ଷେତ୍ର ମାଧ୍ୟମରେ ଦେଶର ଅର୍ଥନୀତି ଅଭିବୃଦ୍ଧି ଦିଗରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇପାରିବ ବୋଲି ଉପରାଷ୍ଟ୍ରପତି ମତବ୍ୟକ୍ତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶରୁ ସନ୍ତାସବାଦ ଏବଂ ନକ୍ସଲବାଦର ସମ୍ପୂର୍ଣ୍ଣ ବିଲୋପ କରିବା ଦିଗରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ଶ୍ରୀ ଶାହାଙ୍କ ମହାରାଷ୍ଟ୍ର ଗସ୍ତ ଅବସରରେ ଆଜି ନାନ୍ଦେଡ଼ଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଶିବିରଗୁଡ଼ିକୁ ଅପରେସନ୍ ସିନ୍ଦୁର ମାଧ୍ୟମରେ ଧ୍ୱଂସ କରିବା କ୍ଷେତ୍ରରେ ଭାରତୀୟ ସେନାର ସଫଳତା ଉପରେ ସେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଭାରତର ଅଖଣ୍ଡତା ଏବଂ ଏହାର ନାଗରିକଙ୍କ ପ୍ରତି ବିପଦ ସୃଷ୍ଟି କରିଥିବା ଯେକୌଣସି ଶକ୍ତିକୁ ନବଭାରତ ଉଚିତ ଜବାବ ଦେଇପାରେ ବୋଲି ଏହି ଅପରେସନ୍ ମାଧ୍ୟମରେ ସମଗ୍ର ବିଶ୍ୱକୁ ଏକ ଦୃଢ଼ ବାର୍ତ୍ତା ଦିଆଯାଇପାରିଛି। ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବସନ୍ତରାଓ ନାୟକଙ୍କର ପୂର୍ଣ୍ଣବୟବ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏଥିସହ ମହାରାଷ୍ଟ୍ରର ମରାଠୱାଡ଼ ଅଞ୍ଚଳରେ ଦେଖାଦେଇଥିବା ଜଳ ସମସ୍ୟାକୁ ସଫଳତାର ସହ ସମାଧାନ କରିବା ଦିଗରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି। ଶ୍ରୀ ଶାହା ନାଗପୁର ଜିଲ୍ଲାର କାମ୍ପ୍ତି ବ୍ଲକ ଅନ୍ତର୍ଗତ ଚିଚୋଲିଠାରେ ଜାତୀୟ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ପ୍ରତିଷ୍ଠା ଲାଗି ଆଜି ଶିଳାନ୍ୟାସ କରିଛନ୍ତି। ପ୍ରାୟ 50 ଏକରରୁ ଉର୍ଦ୍ଧ୍ୱ ପରିମିତ ଜମିରେ ସ୍ଥାପନ ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟ ମହାରାଷ୍ଟ୍ରର ପ୍ରଥମ ତଥା ଦେଶର ଏକାଦଶ ଫରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଭାବେ ବିବେଚିତ ହେବ। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଓ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଉପସ୍ଥିତ ଥିଲେ। ମହାରାଷ୍ଟ୍ର ଗସ୍ତ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି ମାଧବାଗ ଲକ୍ଷ୍ମୀନାରାୟଣ ମନ୍ଦିରର 150ତମ ବାର୍ଷିକୀ ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦେଶରେ ବିଭିନ୍ନ ସ୍ଥାନରେ ଦେଖାଦେଇଥିବା କୋଭିଡ୍ ସଂକ୍ରମଣ ସ୍ଥିତି ଉପରେ ସମନ୍ୱିତ ରୋଗ ସର୍ଭେଲାନ୍ସ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବାହଲ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ସଂକ୍ରମଣର ତୀବ୍ରତା କମ୍ ଥିବା ଦୃଷ୍ଟିରୁ ବର୍ତ୍ତମାନ ସ୍ଥିତି ପରିପ୍ରେକ୍ଷୀରେ ଭୟଭୀତ ହେବାର କୌଣସି କାରଣ ନାହିଁ। ତେବେ ଏଥିପ୍ରତି ସର୍ବଦା ସତର୍କ ରହିବା ଲାଗି ଡକ୍ଟର ବାହଲ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30ରେ ସୁନିଶ୍ଚିତ ଅଗ୍ନି ନିରାପତ୍ତା ଧନଜୀବନର ସୁରକ୍ଷା ଉପରେ ଆଲୋଚନା କରାଯିବ। ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟର ପରାମର୍ଶଦାତା ପ୍ରଶାନ୍ତ ଲୋନକର ଏବଂ ନିର୍ଦ୍ଦେଶକ ଅତୁଲ ଗର୍ଗ ଏହି ଆଲୋଚନାରେ ବିଶେଷଜ୍ଞ ଭାବେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ ରାତି 9:30 ପରେ 01124210050 ଏବଂ 01123144 ନମ୍ବରକୁ ଡାଏଲ କରିବାକୁ ପଡ଼ିବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଗତକାଲି ଗାୟାନାଠାରେ ପହଞ୍ଚିଛନ୍ତି। ଶ୍ରୀ ଥରୁର୍ ଗାୟାନାର ଉପରାଷ୍ଟ୍ରପତି ଭରତ ଜଗଦେଓ ଏବଂ ପ୍ରଧାନମନ୍ତ୍ରୀ ବ୍ରିଗେଡିୟର ମାର୍କ ଆନ୍ଥୋନି ଫିଲିପ୍ସଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଥରୁର୍ କହିଛନ୍ତି ଭାରତ ତଥା ସମଗ୍ର ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ସହିତ ସନ୍ତାସବାଦ ବିପକ୍ଷ ଲଢ଼େଇରେ ଭାରତର ପଦକ୍ଷେପକୁ ଉଭୟ ନେତା ଦୃଢ଼ ସମର୍ଥନ ଜଣାଇଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ଥରୁର୍ କହିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ଥରୁର୍ ଗାୟାନାର 69ତମ ସ୍ୱାଧୀନତା ଦିବସ ସମାରୋହରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଏନ୍ସିପି ସାଂସଦ ସୁପ୍ରିୟା ସୁଲେଙ୍କ ନେତୃତ୍ୱାଧୀନ ପ୍ରତିନିଧି ମଣ୍ଡଳୀ ଆଜି କାତାରର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ଅଜିଜ୍ ଅଲ୍ ଖୁଲାଇପିଙ୍କ ସହିତ ଆଲୋଚନା କରିଛନ୍ତି। ସନ୍ତାସବାଦ ବିପକ୍ଷରେ ଭାରତର ଶୂନ୍ୟ ସହନଶୀଳତା ନୀତି ଏବଂ ପାକିସ୍ତାନର ସନ୍ତାସବାଦ ଆକ୍ରମଣ ବିରୁଦ୍ଧରେ ଅପରେସନ୍ ସିନ୍ଦୁର ସମ୍ପର୍କରେ ସେ ଶ୍ରୀ ଖୁଲାଇପିଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ଖୁଲାଇପି ଆଞ୍ଚଳିକ ସ୍ଥିରତା ଏବଂ ଶାନ୍ତି ବଜାୟ ରଖିବା ଦିଗରେ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏହାଛଡ଼ା ସୁପ୍ରିୟା ସୁଲେ ଆଜି କାତାର ସୁରା ପରିଷଦର ଉପବାଚସ୍ପତି ଡକ୍ଟର ହାମଦା ଅଲ୍ ସୁଲାଇତିଙ୍କ ସମେତ ଅନ୍ୟ ସାଂସଦଙ୍କୁ ଭେଟି ସନ୍ତାସବାଦ ବିପକ୍ଷରେ ଭାରତର ଦୃଢ଼ ବାର୍ତ୍ତା ସମ୍ପର୍କରେ ଅବଗତ କରାଇଛନ୍ତି। ଆଇପିଏଲ୍ କ୍ରିକେଟରେ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ କିଙ୍ଗ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଗତକାଲି ଆଇପିଏଲ୍ରେ 2 ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଗୁଜରାଟ ଟାଇଟନ୍ସକୁ 83 ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 110 କୋଲକାତା ନାଇଟ୍ ରାଇଡର୍ସ ପରାସ୍ତ କରିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶର ସଶସ୍ତ୍ର ବାହିନୀ ସମ୍ପୂର୍ଣ୍ଣ ସଶକ୍ତ ହେବା ସହିତ ଏକ ଉନ୍ନତ ଆର୍ଥିକ ସ୍ଥିତି ହିଁ ବିକଶିତ ଭାରତ ଗଠନର ମୂଳମନ୍ତ୍ର, କହିଲେ ପ୍ରଧାନମନ୍ତ୍ରୀ। ଭାରତର ଅଖଣ୍ଡତା ଓ ଏହାର ନାଗରିକଙ୍କ ପ୍ରତି ବିପଦ ସୃଷ୍ଟି କରୁଥିବା ଯେକୌଣସି ଶକ୍ତିକୁ ପ୍ରତିହତ କରିବା ଦିଗରେ ନବଭାରତ ସର୍ବଦା ଜାଗ୍ରତ ବୋଲି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।